ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ପରିବେଶ ସମ୍ପର୍କିତ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି. କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଲାଭ କଲା ବିହାରର କୋଶି ମେଚି ଆନ୍ତଃ ରାଜ୍ୟ ସଂଯୋଗୀକରଣ ପ୍ରକଳ୍ପ. ନିଷ୍ପତ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ. ଆଜିଠାରୁ ଦୁଇଦିନିଆ ବିହାର ଗସ୍ତରେ ଯାଉଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ. ଭୂମିକମ୍ପ ପ୍ରଭାବିତ ମ୍ୟାମାରକୁ 15 ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ. ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି ପରିବେଶ ସମ୍ପର୍କିତ ଜାତୀୟ ସମ୍ମିଳନୀ 2025କୁ ଉଦ୍ଘାଟନ କରିବେ. ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ପରିବେଶ ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଏବଂ ସାମାଜିକ କର୍ମୀ ମିଳିତ ହୋଇ ପରିବେଶ ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ଆଲୋଚନା କରିବା ସହ ଏକ ସମାଧାନର ପନ୍ଥା ପ୍ରସ୍ତୁତ କରିବେ. ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ 4 ପ୍ରମୁଖ ପ୍ରସଙ୍ଗ ଆଧାରିତ ଅଧିବେଶନ ଅନୁଷ୍ଠିତ ହେବ: ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ନିୟନ୍ତ୍ରଣ, ଜୈବ ବିବିଧତା ସଂରକ୍ଷଣ ଏବଂ ନିରନ୍ତର ବିକାଶ ଉପରେ ଏହି ଅଧିବେଶନଗୁଡ଼ିକ ଅନୁଷ୍ଠିତ ହେବ. ଭାରତ ଏବଂ ବିଶ୍ୱସ୍ତରରେ ପରିବେଶ ସ୍ଥାୟିତ୍ୱ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ. ବିହାରର କୋଶି ମେଚି ଆନ୍ତଃ ରାଜ୍ୟ ସଂଯୋଗୀକରଣ ପ୍ରକଳ୍ପକୁ PMKSY AIBP ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରିବା ଏବଂ ପାଟନା ସସାରାମ କରିଡର ପ୍ରକଳ୍ପକୁ 4 ବିଶିଷ୍ଟ କରିବା ନେଇ କ୍ୟାବିନେଟ୍ ନିଷ୍ପଭିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିହାରର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ପ୍ରତିଶ୍ରତିବଦ୍ଧ. ପ୍ରଧାନମନ୍ତ୍ରୀ କୃଷି ଜଳସେଚନ ଯୋଜନାରେ କୋଶି ମେଚି ଆନ୍ତଃରାଜ୍ୟ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ମିଳିଛି. ଏହାଦ୍ୱାରା ବହୁ ଅଞ୍ଚଳ ଜଳସେଚିତ ହୋଇପାରିବ ବୋଲି ଶ୍ରୀ ମୋଦି କହିଛନ୍ତି. ସେ କହିଛନ୍ତି, 4 ବିଶିଷ୍ଟ ପାଟନା ଆରା ସାସାରାମ କରିଡର ବିହାର ଆଞ୍ଚଳିକ ଉନ୍ନତି ପାଇଁ ବେଶ୍ ସହାୟକ ହେବ. ଅନ୍ୟପକ୍ଷରେ ନୂଆଦିଲ୍ଲୀଠାରେ ଗତକାଲି କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କୋଶି ମେଚି ଆନ୍ତଃ ରାଜ୍ୟ ସଂଯୋଗୀକରଣ ପ୍ରକଳ୍ପ ମାଧ୍ୟମରେ ବିହାରର ଆରାରିଆ, ପୂର୍ଣ୍ଣିଆ, କିଶନଗଞ୍ଜ ଏବଂ କଟିହାର ଜିଲ୍ଲାର 2,10,000 ହେକ୍ଟରରୁ ଅଧିକ ଚାଷ ଜମିକୁ ଖରିଫ୍ ଋତୁରେ ଜଳସେଚନ କରାଯାଇପାରିବ. ସେ କହିଛନ୍ତି, 120 କିଲୋମିଟର ଦୀର୍ଘ ପାଟନା ଆରା ସାସାରାମ କରିଡର ପାଇଁ 3,712 କୋଟି ଟଙ୍କାର ବ୍ୟୟ ଅଟକଳକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି.
ये वन ऑफ दोज रेयर प्रोजेक्ट्स जो बहुत सारे हाईवेज और बहुत सारे हाईवे सिस्टम्स को जोड़ता है. ये प्रोजेक्ट है पटना से आरा होते हुए सासाराम को जोड़ने वाला प्रोजेक्ट. 5 नेशनल हाईवेज और 4 state highways को ये जोड़ता है. दिस विल सिग्निफिकेंटली रिड्यूस कंजेशन और जो बिहार के कम्प्लीट इस एरिया में मूवमेंट पटना से लेके सासाराम तक कम्प्लीट मूवमेंट इसका लोगों का बहुत इसमें बेनिफिट रहेगा.
କ୍ୟାବିନେଟ୍ ବୈଠକରେ ଖରିଫ୍ 2025 ଲାଗି ଫସ୍ଫେଟିକ୍ ଏବଂ ପୋଟାସିକ୍ ସାର ଲାଗି ପୁଷ୍ଟିଭିତ୍ତିକ ରିହାତି ଦର ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି. ଏହାଦ୍ୱାରା ଚାଷୀମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି. କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି 2% ମହଙ୍ଗା ଭତ୍ତା ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି. ପେନ୍ସନ୍ଭୋଗୀଙ୍କ ଲାଗି ମଧ୍ୟ ଅନୁରୂପ ଭାବେ 2% ବୃଦ୍ଧି କରାଯାଇଛି. ଏହା ଚଳିତ ବର୍ଷ January 1 ପିଛିଲା ଭାବେ ଲାଗୁ ହେବ. ଏହାଦ୍ୱାରା 48,66,000 କେନ୍ଦ୍ର ସରକାରୀ କର୍ମଚାରୀ ଏବଂ 66,55,000 ପେନ୍ସନ୍ଭୋଗୀ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମହାରାଷ୍ଟ୍ର ଓ ଛତିଶଗଡ଼ ଗସ୍ତ କରିବେ. ମହାରାଷ୍ଟ୍ର ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନାଗପୁର ଯାଇ ସ୍କୃତି ମନ୍ଦିର ଦର୍ଶନ କରିବେ. ଏହାପରେ ସେ ଦୀକ୍ଷାଭୂମି ଯିବେ. ପରେ ନାଗପୁରଠାରେ ମାଧବ ନେତ୍ରାଳୟ ପ୍ରିମିୟମ୍ ସେଣ୍ଟରର ଶିଳାନ୍ୟାସ କରିବେ ଏବଂ ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ. ଶ୍ରୀ ମୋଦି ମଧ୍ୟ ଏକ ଟେଷ୍ଟିଂ ରେଞ୍ଜର ଉଦ୍ଘାଟନ କରିବେ ଏବଂ ସୋଲାର ଡିଫେନ୍ସ ଓ ଏରୋସ୍ପେସ୍ ଲିମିଟେଡ୍ର ରନ୍ୱେ ସୁବିଧାର ଶୁଭ ଉଦ୍ଘାଟନ କରିବେ. ମହାରାଷ୍ଟ୍ର ଗସ୍ତ ସାରି ପ୍ରଧାନମନ୍ତ୍ରୀ ଛତିଶଗଡ଼ର ବିଳାସପୁର ଯିବେ ଏବଂ ସେଠାରେ 33,000 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ. ପ୍ରଧାନମନ୍ତ୍ରୀ ସେଠାରେ ସାଧାରଣ ଜନତାଙ୍କୁ ମଧ୍ୟ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ 2 ବିହାର ଗସ୍ତରେ ଯାଉଛନ୍ତି. ଗୋପାଳଗଞ୍ଜଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବା ସହ ପାଟନାଠାରେ ରାଜ୍ୟସ୍ତରୀୟ ସମବାୟ ସମ୍ମିଳନୀ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀ ଶାହା ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି. ପାଟନାରେ ସନ୍ଧ୍ୟାରେ ପହଞ୍ଚବା ପରେ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟ, ଦଳୀୟ ବିଧାୟକ ଏବଂ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତାଙ୍କ ସହ ଏକ ବୈଠକରେ ଯୋଗଦେବେ. ଦଳର ରାଜ୍ୟଶାଖା କୋର୍ କମିଟି ବୈଠକରେ ମଧ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଛି. ଶ୍ରୀ ଶାହା ଆସନ୍ତାକାଲି ରାଜ୍ୟସ୍ତରୀୟ ସମବାୟ ସମ୍ମିଳନୀରେ ଯୋଗଦେବା ଅବସରରେ 800 crore ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଶିଳାନ୍ୟାସ କରିବେ। ଏହି ସମ୍ମିଳନୀରେ 7000 ଅଧିକ ପ୍ରତିନିଧି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ମ୍ୟାମାରକୁ ପାଖାପାଖି 15 ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି। ମ୍ୟାମାରରେ ଭୂମିକମ୍ପ ପ୍ରଭାବିତ ଅଞ୍ଚଳ ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି। ବାୟୁସେନାର ଏକ ବିମାନ ଯୋଗେ ହିଣ୍ଡନ୍ ବାୟୁସେନା ବିମାନ ବନ୍ଦରରୁ ଏହି ରିଲିଫ୍ ସାମଗ୍ରୀ ମ୍ୟାମାରକୁ ପଠାଯାଇଛି। ଏଥିରେ ଟେଣ୍ଟ, କମ୍ବଳ, ରନ୍ଧା ଖାଦ୍ୟ, ଜେନେରେଟର ସେଟ୍ ଆଦି ରହିଛି। ଏହା ବ୍ୟତୀତ ଔଷଧ ଏବଂ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ମଧ୍ୟ ପଠାଯାଇଛି। ମ୍ୟାମାର ଏବଂ ଥାଇଲାଣ୍ଡ ଭୂମିକମ୍ପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା ପ୍ରକଟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଉଭୟ ଦେଶର ନାଗରିକଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। ଭାରତ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଉଭୟ ଦେଶ ସହ ଯୋଗାଯୋଗ ରକ୍ଷା କରି ପରିସ୍ଥିତି ଉପରେ ନଜର ରଖିବାକୁ ଶ୍ରୀ ମୋଦି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି ମ୍ୟାମାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରକ୍ଷା କରାଯାଇ ଏହି ରିଲିଫ୍ ସାମଗ୍ରୀ ପଠାଯାଇଛି। ସୂଚନାଯୋଗ୍ୟ, ଗତକାଲି ମ୍ୟାମାର ଏବଂ ଥାଇଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ବହୁ କ୍ଷୟକ୍ଷତି ହେବା ସହ ମ୍ୟାମାରରେ 144 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍ରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ 10 ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷଷ୍ଠ ବିମ୍ଷ୍ଟେକ୍ ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତା ମାସ 3 ତାରିଖରୁ ବ୍ୟାଙ୍କକ୍କୁ 2 ଦିନିଆ ଗସ୍ତରେ ଯିବେ। ବୈଦେଶିକ ମନ୍ତ୍ରଣାଳୟର ପୂର୍ବ ବ୍ୟାପାର ସଚିବ ଜୟଦୀପ ମଜୁମଦାର ନୂଆଦିଲ୍ଲୀଠାରେ ଗତକାଲି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଥାଇଲାଣ୍ଡକୁ ଏହା ହେବ ପ୍ରଧାନମନ୍ତ୍ରୀଙ୍କ ତୃତୀୟ ଗସ୍ତ। ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପାଇଟୋଙ୍ଗଟାଙ୍ଗ ସିନାୱାର୍ଟାଙ୍କ ନିମନ୍ତ୍ରଣକ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯିବେ। ଏହି ଗସ୍ତ କାଳରେ ସେ ବିମ୍ଷ୍ଟେକ୍ ନେତାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଏକ ଐତିହାସିକ ଦ୍ୱିପକ୍ଷୀୟ ସମ୍ପର୍କ ସହିତ ସଶକ୍ତ ସାଂସ୍କୃତିକ ଏବଂ ଧାର୍ମିକ ବନ୍ଧନ ରହିଛି। ଥାଇଲାଣ୍ଡ ହେଉଛି ଭାରତର ସାମୁଦ୍ରିକ ପଡ଼ୋଶୀ ଦେଶ। ଆକ୍ଟ ଇଷ୍ଟ ପଲିସି, ଭାରତ ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣ ଏବଂ ବିମ୍ଷ୍ଟେକ୍ରେ ଥାଇଲାଣ୍ଡ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାବେ ଦାୟିତ୍ୱ ନିର୍ବାହ କରିଆସୁଛି ବୋଲି ଶ୍ରୀ ମଜୁମଦାର କହିଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି ଥାଇଲାଣ୍ଡ ଗସ୍ତ ସାରି ଶ୍ରୀ ମୋଦି ଶ୍ରୀଲଙ୍କା ଗସ୍ତରେ ଯିବେ। ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକଙ୍କ ନିମନ୍ତ୍ରଣକ୍ରମେ ସେ ଏହି ଗସ୍ତ କରିବେ। ଶ୍ରୀ ମୋଦିଙ୍କର ଏହା ହେଉଛି ଚତୁର୍ଥ ଶ୍ରୀଲଙ୍କା ଗସ୍ତ। ଏହି ଅବସରରେ ଦୁଇ ନେତା ଭାରତ ସହାୟତାରେ ସେଠାରେ ନିର୍ମିତ ହେଉଥିବା ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ। ସେହିଭଳି ଶକ୍ତି, ଡିଜିଟାଇଜେସନ୍ ଏବଂ ସ୍ୱାସ୍ଥ୍ୟ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଏପ୍ରିଲ୍ 6 ତାରିଖରେ ଉଭୟ ନେତା ସ୍ଥାନୀୟ ଐତିହାସିକ ସହର ଅନୁରାଧାପୁର ଗସ୍ତ କରି ଜୟଶ୍ରୀ ମହାବୋଧି ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହା ବ୍ୟତୀତ ଦୁଇ ନେତା ସେଠାରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ। ଭାରତର ପଡ଼ୋଶୀ ପ୍ରଥମ ନୀତିର ଶ୍ରୀଲଙ୍କା ହେଉଛି ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ବିଭିନ୍ନ ଆହ୍ୱାନ ସମୟରେ ଦୁଇ ଦେଶ ପରସ୍କର ସହିତ ସହଭାଗିତାରେ ଏହାର ମୁକାବିଲା କରିଛନ୍ତି ବୋଲି ଶ୍ରୀ ମିଶ୍ରୀ କହିଛନ୍ତି। ଅଗ୍ନିଶମ ସେବାର ସମ୍ପ୍ରସାରଣ ଏବଂ ଆଧୁନିକୀକରଣ ଲକ୍ଷ୍ୟ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଛି। 5ଟି ରାଜ୍ୟ ପାଇଁ 1,604 କୋଟି ଟଙ୍କାର ପ୍ରକଳ୍ପକୁ ବୈଠକରେ ଅନୁମୋଦନ କରାଯାଇଛି। ଏହି ରାଜ୍ୟଗୁଡ଼ିକ ହେଉଛି ବିହାର, ଗୁଜରାଟ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ କେରଳ। ଅନ୍ୟପକ୍ଷରେ ଗତ ଅକ୍ଟୋବର 2023ରେ ସିକ୍କିମ୍ରେ ବନ୍ୟା ପରବର୍ତ୍ତୀ ପୁନଃନିର୍ମାଣ ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ 5 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଆର୍ଥିକ ଅନୁଦାନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ବିପର୍ଯ୍ୟୟ ପରିଚାଳନାକୁ ସୁନିଶ୍ଚିତ କରିବା ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ଚେନ୍ନାଇର ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗ୍ସକୁ 50 ରନ୍ରେ ହରାଇ ଦେଇଛି। ଟସ୍ ଜିତି ଚେନ୍ନାଇ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭର୍ରେ ବେଙ୍ଗାଲୁରୁ 7 ୱିକେଟ୍ ବିନିମୟରେ 196 ରନ୍ ସଂଗ୍ରହ କରିଥିଲା। 197 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ 8 ୱିକେଟ୍ ବିନିମୟରେ 146 ରନ୍ ସଂଗ୍ରହ କରିପାରିଥିଲା। ବେଙ୍ଗାଲୁରୁ ଦଳର ରଜତ ପଟ୍ଟିଦାରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଆଜି ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ଆଜି ପରିବେଶ ସମ୍ପର୍କିତ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି। କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଲାଭ କଲା ବିହାରର କୋଶି ମେଚି ଆନ୍ତଃରାଜ୍ୟ ସଂଯୋଗୀକରଣ ପ୍ରକଳ୍ପ ନିଷ୍ପତ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ଆଜିଠାରୁ 2 ଦିନିଆ ବିହାର ଗସ୍ତରେ ଯାଉଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ। ଭୂକମ୍ପ ପ୍ରଭାବିତ ମ୍ୟାମାରକୁ 15 ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।